ନମସ୍କାର, ମୁଁ ଇନ୍ଦ୍ର ସେନାପତି କହୁଛି ସତ୍ୟଭାମା ୱାର୍ଡରୁ, ତାରିଣୀ ବସ୍ତିରୁ। ଆଉ ଆମର ଏଠି ସମସ୍ତଙ୍କୁ ପାଣିର ଏଟିଏମ୍ କାର୍ଡ ଦିଆହେଇଯାଇଛି, କିନ୍ତୁ ପାଣିର ଏଟିଏମ୍ ମେସିନ୍ ଏଠି ବସୁନି କି ଟାଙ୍କି ବି ବସୁନି, ପିଇବା ପାଇଁ ବହୁତ ଅସୁବିଧା ହେଉଛି। ପାଣିର କ୍ୱାଲିଟି ବହୁତ ଖରାପ ଅଛି, କେତେବେଳେ ଗୋଳିଆ ପାଣି, କେତେବେଳେ ଅବାଗିଆ ପାଣି ଆସୁଛି, ସେଟା ପିଇ ବି ହଉନି, ଅବାଗିଆ ସ୍ମେଲ୍ ବି କରୁଛି। ଆଉ ଦୟାକରି ଯଦି ପିଇବା ପାଣିଟା ଯଦି ଆପଣ ଟିକେ ପରିଷ୍କାର ଭାବରେ ପଠାନ୍ତେ, ତାହେଲେ ଆମେ ଆପଣଙ୍କ ପାଖରେ ଚିରୋପକୃତ ହୁଅନ୍ତୁ।